അപ്പൊ ഞാൻ ആയി ചേച്ചി കഴിഞ്ഞ
ଆମର ଏଇ ବିଶ୍ୱନଗର ଆମର ସାଇ ଡ୍ରେନ ଆମର ବହୁତ ଜାମ ଅଛି, ତିନି ଚାରି ଥର କମ୍ପ୍ଲେନ ଦେଇ ସାରିଲୁଣୁ, ଭିଡ଼ିଓ କରିକି ବି ଛାଡି ସାରିଲୁଣୁ, କିଛି ସହାୟତା ଆମକୁ ମିଳୁନି। କାଲି ବର୍ଷାରେ ଆମର ଘରେ ସବୁ ପୋଚ ପାଣି ଗୁରା ପଶିଯାଇଛି, ଆଉ ଏମିତି ହେଇକି ଲାଙ୍ଗୁଡ଼ା ପୋକ ସବୁ ଏମିତି ହେଇଛି। ସେଟା ଆମର ଟିକେ ସହାୟତା କରିକି ଇଏ କରନ୍ତୁ, ଆମର ଚାଲି ବି ପାରୁନୁ, ପୁରା ଜାମ ହେଇଛି, ପଙ୍କ ପଙ୍କ ଜାମ ହେଇକି ଏପର୍ଯ୍ୟନ୍ତ ବି ଅଛି, ରାସ୍ତାଘାଟ ପୁରା ଇଏ ହଉଛି, ଟିକେ ଆମର ସହାୟତା କରୁଛୁ, ଟିକେ ଦେଖିକି ଆମର ଇଏ କରନ୍ତୁ। ମୁଁ ମୀନାକ୍ଷୀ ପ୍ରଧାନ କହୁଥିଲି, ବିଶାନଗରରୁ, ଚକ୍ରନଗର କହୁଥିଲି।